ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆତଙ୍କବାଦ ବିରୋଧ ଯୁଦ୍ଧରେ ଏକତା ହେଉଛି ସବୁଠାରୁ ବଡ଼ ଶକ୍ତି, କହିଲେ ପ୍ରଧାନମନ୍ତ୍ରୀ. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସଚେତ୍ ଆପ୍ର ବ୍ୟବହାର ଏବଂ ଅଭିଜ୍ଞତାକୁ ବାଣ୍ଟିବାକୁ କଲେ ଅନୁରୋଧ. ଉପରାଷ୍ଟ୍ରପତି କହିଛନ୍ତି, କୃଷି ଏବଂ କୃଷକ ସଶକ୍ତିକରଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି. ଇରାନ୍ର ଏକ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି. ନୂତନ ସରକାର ନିର୍ବାଚନ ନେଇ କାନାଡ଼ାରେ ଆସନ୍ତାକାଲି ମତଦାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍. ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ଦୋଷୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ଉଚିତ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ଏହି ଆକ୍ରମଣ ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଏବଂ ଅସହିଷ୍ଣୁତାକୁ ଦର୍ଶାଉଛି. ସେମାନେ କାଶ୍ମୀରକୁ ପୁଣି ଥରେ ଧ୍ୱଂସ କରିବାକୁ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି.
निर्माण कार्यों में अभूतपूर्व गति आई थी, लोकतंत्र मजबूत हो रहा था, पर्यटकों की संख्या में रिकॉर्ड बढ़ोतरी हो रही थी, लोगों की कमाई बढ़ रही थी, देश के दुश्मनों को, जम्मू कश्मीर के दुश्मनों को ये रास नहीं आया. आतंक के आका चाहते हैं कश्मीर फिर से तबाह हो जाए और इसलिए इतनी बड़ी साजिश को अंजाम दिया.
ଆତଙ୍କବାଦ ବିରୋଧ ଯୁଦ୍ଧରେ ସବୁଠାରୁ ବଡ଼ ଶକ୍ତି ହେଉଛି ଦେଶର ଏକତା. ଏହି ଆହ୍ୱାନର ମୁକାବିଲା ପାଇଁ ସଂକଳ୍ପକୁ ଦୃଢ଼ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି. ଏହି ଆକ୍ରମଣ ଘଟଣାରେ ସମଗ୍ର ବିଶ୍ୱ କ୍ରମାଗତ ଭାବେ ସମବେଦନା ଜ୍ଞାପନ କରୁଛି. ଏହି ଲଢ଼େଇରେ 140 କୋଟି ଭାରତୀୟଙ୍କ ସହ ବିଶ୍ୱବାସୀ ଛିଡ଼ା ହୋଇଛନ୍ତି ବୋଲି ସେ କହିଛନ୍ତି. 2 ତଳେ ପରଲୋକ ଗମନ କରିଥିବା ଡକ୍ଟର କେ କସ୍ତୁରୀରଙ୍ଗନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି. ସେ କହିଛନ୍ତି, ତାଙ୍କ ନେତୃତ୍ୱରେ ଇସ୍ରୋ ଏକ ନୂତନ ପରିଚୟ ହାସଲ କରିଛି. ଦେଶରେ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନରେ ଡକ୍ଟର କସ୍ତୁରୀରଙ୍ଗନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି.
उनके नेतृत्व में इसरो को एक नई पहचान मिली. उनके मार्गदर्शन में जो स्पेस प्रोग्राम आगे बढ़े, उससे भारत के प्रयासों को ग्लोबल मान्यता मिली. डॉक्टर के कस्तूरी रंगन जी ने देश की नई राष्ट्रीय शिक्षा नीति तैयार करने में भी बहुत बड़ी भूमिका निभाई थी. देश की निस्वार्थ सेवा और राष्ट्र निर्माण में उनके योगदान को हमेशा याद किया जाएगा.
ଚଳିତ ମାସରେ ଆର୍ଯ୍ୟଭଟ୍ଟ ଉପଗ୍ରହ ଉତ୍କ୍ଷେପଣର 50 ପୂର୍ତ୍ତି ପାଳନ କରିଛି. ଦୃଢ଼ ନିଷ୍ଠାଯୁକ୍ତ 50 ଏହି ଯାତ୍ରା ଭାରତକୁ ଏକ ବିଶ୍ୱ ମହାଶକ୍ତିରେ ପରିଣତ କରିଛି. ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଭାରତ ପ୍ରଥମ ଦେଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଦେଶରେ ଚିକିତ୍ସା ସୁବିଧା କ୍ରମାଗତ ଭାବେ ଉନ୍ନତ ହେଉଛି ଏବଂ ଅନ୍ୟ ଦେଶର ନାଗରିକ ଏଥିରୁ ଉପକୃତ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଏହି ଅବସରରେ ଜନ୍ମରୁ ହୃଦ୍ରୋଗରେ ପୀଡ଼ିତ ଶିଶୁଙ୍କୁ ଚିକିତ୍ସା ପାଇଁ ଭାରତ ପଠାଇବା ଲାଗି ଆଫ୍ରିକା ଇଥିଓପିଆର ପ୍ରବାସୀ ଭାରତୀୟଙ୍କ ଅଭିନବ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି. ବିଭିନ୍ନ ଦେଶକୁ ଭାରତ ପଠାଇଥିବା ସହାୟତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଛନ୍ତି. ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିକଶିତ ସଚେତ୍ ଆପ୍ ଆଞ୍ଚଳିକ ଭାଷାରେ ଏ ନେଇ ସୂଚନା ପ୍ରଦାନ କରୁଛି. ଏହି ଆପ୍ର ବ୍ୟବହାର ସହ ଅଭିଜ୍ଞତାକୁ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି.
सचेत ऐप भारत की नेशनल डिजास्टर मैनेजमेंट अथॉरिटी ने तैयार किया है. बाढ़, साइक्लोन, लैंडस्लाइड, सुनामी, जंगलों की आग, हिमस्खलन, आंधी, तूफान या फिर बिजली गिरने जैसी आपदाएं हो, सचेत ऐप आपको हर प्रकार से इन्फॉर्म और प्रोटेक्टेड रखने का प्रयास करता है. इस ऐप के माध्यम से आप मौसम विभाग से जुड़े अपडेट्स प्राप्त कर सकते हैं. खास बात यह है कि सचेत ऐप क्षेत्रीय भाषाओं में भी कई सारी जानकारियां उपलब्ध कराता है.
ପ୍ରଧାନମନ୍ତ୍ରୀ କହିଛନ୍ତି, ମହାକାଶ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଘରୋଇ ସଂସ୍ଥାଗୁଡ଼ିକ ପାଇଁ ଉନ୍ମୁକ୍ତ କରାଯାଇଛି. ଯୁବବର୍ଗ ମହାକାଶ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରୁଛନ୍ତି. ଏବେ ଦେଶରେ 325 ଅଧିକ ମହାକାଶ କ୍ଷେତ୍ର ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି. ମ୍ୟାମାର ଭୂମିକମ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ପ୍ରଦାନ କରିବା ଲାଗି ଭାରତ ତୁରନ୍ତ ଅପରେସନ୍ ବ୍ରହ୍ମା କାର୍ଯ୍ୟକାରୀ କରିଥିଲା. ଅପରେସନ୍ ବ୍ରହ୍ମାରେ ଭାଗ ନେଇଥିବା ପ୍ରତ୍ୟେକଙ୍କ ପାଇଁ ସମଗ୍ର ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1917 ମସିହାର ଚମ୍ପାରଣ ସତ୍ୟାଗ୍ରହ ସମ୍ପର୍କରେ ସ୍ମରଣ କରିଥିଲେ। ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଲିଖିତ ଚମ୍ପାରଣରେ ସତ୍ୟାଗ୍ରହ ପୁସ୍ତକ ପଢ଼ିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଏକ୍ ପେଡ଼ ମା' କେ ନାମ ଅଭିଯାନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ଜୁନ୍ 5 ତାରିଖରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଏହି ଅଭିଯାନକୁ 1 ବର୍ଷ ପୂରିବ। ଏହା ଅଧୀନରେ 140 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ଦେଶ ଓ ବିଦେଶର ଲୋକ ଏହି ଅଭିଯାନରେ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଏପ୍ରିଲ ମାସ ଅନ୍ୟାନ୍ୟ ଉଲ୍ଲେଖନୀୟ ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, 6 ତାରିଖରେ ବାପୁଜୀଙ୍କ ଦାଣ୍ଡିଯାତ୍ରା ଶେଷ ହୋଇଥିଲା। 24 ଦିନ ଧରି ଚାଲିଥିବା ଏହି ପଦଯାତ୍ରା ବ୍ରିଟିଶ ଶାସନକୁ ଦୋହଲାଇ ଦେଇଥିଲା। ଏପ୍ରିଲ ମାସରେ ଜାଲିଆନାୱାଲା ବାଘ ହତ୍ୟାକାଣ୍ଡ ଘଟିଥିଲା। ଆସନ୍ତା ମାସ 10 ତାରିଖରେ ପ୍ରଥମ ସ୍ୱାଧୀନତା ସଂଗ୍ରାମର ବାର୍ଷିକୀ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରେରଣା ଦେଶକୁ ସତ୍ମାର୍ଗରେ ଆଗେଇ ନେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଏବଂ କୃଷକ ସଶକ୍ତିକରଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି। ତାମିଲନାଡୁ କୃଷି ବିଶ୍ୱବିଦ୍ୟାଳୟରେ ଏକ ସଭାକୁ ଆଜି ସମ୍ବୋଧନ କରି ଉପରାଷ୍ଟ୍ରପତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷକଙ୍କ ପାଇଁ ସରକାର ଅନେକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସୁଫଳ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚପାରୁଛି ବୋଲି ସେ କହିଛନ୍ତି। 2047 ସୁଦ୍ଧା ଭାରତକୁ $30 ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ କରିବାକୁ ହେଲେ ସବୁ କ୍ଷେତ୍ରରେ ଅର୍ଥନୈତିକ ସଂସ୍କାରର ଆବଶ୍ୟକତା ରହିଛି। କୃଷିକ୍ଷେତ୍ରଗୁଡ଼ିକ ଉପରେ ନିବେଶକୁ ଉପରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଏବଂ ତାଙ୍କ ପତ୍ନୀ ଏକ୍ ପେଡ଼ ମା' କେ ନାମ ଅଭିଯାନ ଅଧୀନରେ ସେଠାରେ ଏକ ଚାରାରୋପଣ କରିବା ସହ ଆୟୋଜିତ କୃଷି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଜାମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା ନିକଟରେ ଗତ ରାତିରେ ପାକିସ୍ତାନ ସେନାର ଗୁଳିମାଡ଼ର ଜବାବ ଭାରତୀୟ ସେନା ପକ୍ଷରୁ ଦିଆଯାଇଛି। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତୁତ୍ମାରୀ ଗଲି ଏବଂ ରାମପୁର ଅଞ୍ଚଳରେ ପାକିସ୍ତାନୀ ସେନା ପକ୍ଷରୁ ହୋଇଥିବା ଗୁଳିମାଡ଼ର ଜବାବ ଭାରତୀୟ ସୈନିକ ଦେଇଥିଲେ। ତେବେ ଏଥିରେ କେହି ମୃତାହତ ହୋଇନଥିବାର ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ ଇରାନ୍ ସହର ଆବାସ ନିକଟସ୍ଥ ସାହିଦ ରାଜାଇ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି ପାଇଛି। 800ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ଇରାନ୍ର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। କଣ୍ଟେନରରେ ଅନୁପଯୁକ୍ତ ଭାବେ ରସାୟନିକ ପଦାର୍ଥର ସଂରକ୍ଷଣ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଇରାନ୍ର ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ମୁଖପାତ୍ର ହୁସେନ ଜାଫରୀ ସୂଚନା ଦେଇଛନ୍ତି। ତେବେ ବିସ୍ଫୋରଣର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଥିବା ସରକାର କହିଛନ୍ତି। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ସମୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାନାଡ଼ାରେ ନୂତନ ସରକାର ନିର୍ବାଚନ ନେଇ ଆସନ୍ତାକାଲି ଭୋଟ୍ ଗ୍ରହଣ କରାଯିବ। 343 ସଦସ୍ୟ ବିଶିଷ୍ଟ ହାଉସ୍ ଅଫ୍ କମନ୍ସ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। 172 ଆସନ ହାସଲ କରିଥିବା ଦଳ କିମ୍ବା ମେଣ୍ଟ ସରକାର ଗଠନ କରିବେ। ପାଖାପାଖି 28 ନିୟୁତ ପଞ୍ଜିକୃତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ତଦାରଖ ଦାୟିତ୍ୱରେ ଥିବା ସ୍ୱାଧୀନ ସଂସ୍ଥା ଇଲେକ୍ସନ୍ କାନାଡ଼ା ଦ୍ୱାରା ନିର୍ବାଚନ ପରିଚାଳନା କରାଯାଉଛି। ମତଦାନ ଶେଷ ହେବାର 30 ମିନିଟ୍ ପରେ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ଇଲେକ୍ସନ୍ କାନାଡ଼ା ୱେବ୍ସାଇଟ୍ରେ ପ୍ରକାଶ କରାଯିବ। ତେବେ ଭୋଟ୍ ଗଣତି ପରେ ପ୍ରକୃତ ଫଳାଫଳ ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିଦାୟ ପରେ ଲିବେରାଲ୍ ପାର୍ଟିର ମାର୍କ କାର୍ନି ଏବଂ କଞ୍ଜରଭେଟିଭ୍ ପାର୍ଟିର ପିଏରେ ପୋଇଲିଭ୍ରେ ପ୍ରଧାନମନ୍ତ୍ରୀତ୍ୱ ପଦ ପାଇଁ ପ୍ରମୁଖ ଦାବିଦାର ରହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ଆଲୋଚନା କରିବାକୁ ଆସନ୍ତାକାଲି ଜାମ୍ମୁ କାଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହି ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ। ଏଥିସହ ବିଧାନସଭାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇ ଏକ ସଂକଳ୍ପ ପାରିତ କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ମୁମ୍ବାଇରେ ଲକ୍ଷ୍ନୌ ସୁପରଜାଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା 7:30 ଦିଲ୍ଲୀରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଆତଙ୍କବାଦ ବିରୋଧ ଯୁଦ୍ଧରେ ଏକତା ହେଉଛି ସବୁଠାରୁ ବଡ଼ ଶକ୍ତି, କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସଚେତ୍ ଆପ୍ର ବ୍ୟବହାର ଏବଂ ଅଭିଜ୍ଞତାକୁ ବାଣ୍ଟିବାକୁ କଲେ ଅନୁରୋଧ। ଉପରାଷ୍ଟ୍ରପତି କହିଛନ୍ତି, କୃଷି ଏବଂ କୃଷକ ସଶକ୍ତିକରଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଇରାନ୍ର ଏକ ବନ୍ଦରରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା 25କୁ ବୃଦ୍ଧି, ନୂତନ ସରକାର ନିର୍ବାଚନ ନେଇ କାନାଡ଼ାରେ ଆସନ୍ତାକାଲି ମତଦାନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା।